ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। କ୍ୟାବିନେଟ୍ରେ ଅନୁମୋଦିତ ହେଲା ଦ୍ୱିତୀୟ ପର୍ଯ୍ୟାୟ ପୁନେ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟ, ଗୃହୀତ ହେଲା ମହାକାଶ ମିଶନ ଏକ୍ଜିୟମ୍ ଚାରିର ସଫଳ ଉତ୍କ୍ଷେପଣ ସଂକ୍ରାନ୍ତ ଏକ ପ୍ରସ୍ତାବ, ଭାରତର ଅର୍ଥନୈତିକ ସ୍ଥିତି ସ୍ଥିର ରହିଛି ବୋଲି ରିଜର୍ଭ ବ୍ୟାଙ୍କର ସୂଚନା, ଜରୁରୀକାଳୀନ ବିରୋଧୀ ଆନ୍ଦୋଳନ ସମସ୍ତଙ୍କୁ ଉଚିତ ଅଭିଜ୍ଞତା ପ୍ରଦାନ କରିଛି କହିଲେ ପ୍ରଧାନମନ୍ତ୍ରୀ, ଦ ଏମର୍ଜେନ୍ସି ଡାଇରିଜ୍ ଇୟର୍ସ ଦ୍ୟାଟ୍ ଫୋର୍ସଡ୍ ଏ ଲିଡର ପୁସ୍ତକ ଉନ୍ମୋଚନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଏବଂ ପୁରୁଷ ହକି ଇଣ୍ଡିଆ ମାଷ୍ଟର୍ସ କପ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶାକୁ ପରାସ୍ତ କଲା ମହାରାଷ୍ଟ୍ର। କେନ୍ଦ୍ର ସରକାର 3,626 କୋଟି ଟଙ୍କା ମୂଲ୍ୟର ଦ୍ୱିତୀୟ ପର୍ଯ୍ୟାୟ ପୁନେ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, 13 ଷ୍ଟେସନରେ ନୂତନ ମେଟ୍ରୋ ଲାଇନ୍ କରାଯିବା ସହ ଅତିରିକ୍ତ 12.75 କିଲୋମିଟର ଲାଇନ୍ ସମ୍ପ୍ରସାରଣ କରାଯିବ। ସେ କହିଛନ୍ତି, ପୁନେ ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱାରା ସାଧାରଣ ପରିବହନ ବ୍ୟବସ୍ଥା ସୁଦୃଢ଼ ହେବା ସହ ବାଣିଜ୍ୟିକ କାରବାର, ଶିକ୍ଷାନୁଷ୍ଠାନ ଏବଂ ଆବାସିକ ଅଞ୍ଚଳରେ ଜନସାଧାରଣଙ୍କ ଯାତାୟତ ପାଇଁ ଏହା ସୁଗମ ହୋଇପାରିବ।
आज लाइन टू इसका 3,626 करोड़ रुपीस के आउटले से इसका एक्सटेंशन अप्रूव हुआ। इससे 12.75 किलोमीटर और ऐड होंगे और 13 मोर स्टेशंस विल बी एडेड। सिटी के जो बहुत फास्ट ग्रोइंग सबर्ब्स है ईस्ट और वेस्ट में, वो सब इससे कनेक्ट होंगे। बहुत सारे आईटी हब्स हैं, एकेडमिक एरियाज हैं और रेजिडेंशियल एरियाज हैं, जिसको इसका बेनिफिट मिलेगा।
ଶ୍ରୀ ବୈଷ୍ଣବ କହିଛନ୍ତି, ଝାଡ଼ଖଣ୍ଡସ୍ଥିତ ଝରିଆ କୋଇଲା ଉତ୍ପାଦନ କେନ୍ଦ୍ରର ପୁନଃଥଇଥାନ ନିମନ୍ତେ ସଂଶୋଧିତ ମାଷ୍ଟରପ୍ଲାନ୍କୁ ମଧ୍ୟ ସରକାର ସମ୍ମତି ପ୍ରଦାନ କରିଛନ୍ତି। ସଂଶୋଧିତ ମାଷ୍ଟରପ୍ଲାନ୍ କାର୍ଯ୍ୟକାରୀ ଦ୍ୱାରା ଝରିଆ କୋଇଲା ଉତ୍ପାଦନ କେନ୍ଦ୍ର ଅଞ୍ଚଳର ଲୋକମାନଙ୍କୁ ପୁନଃଥଇଥାନ କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। 5,940 କୋଟି ଟଙ୍କା ବ୍ୟୟରେ ଏହି ସଂଶୋଧିତ ମାଷ୍ଟରପ୍ଲାନ୍ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେହିପରି ଉତ୍ତରପ୍ରଦେଶର ଆଗ୍ରାଠାରେ ଆନ୍ତର୍ଜାତିକ ଦକ୍ଷିଣ ଏସୀୟ ଆଞ୍ଚଳିକ ଆଳୁ କେନ୍ଦ୍ରର ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବକୁ ସରକାର ଅନୁମୋଦନ କରିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। କ୍ୟାବିନେଟ୍ ବୈଠକରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର 50 ବର୍ଷ ପୂର୍ତ୍ତି ଅବସରରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଜରୁରୀକାଳୀନ ପରିସ୍ଥିତି ସମୟରେ ଅଗଣିତ ବ୍ୟକ୍ତିଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସରକାର ଏହି ଦିବସ ପାଳନ କରୁଛନ୍ତି। କ୍ୟାବିନେଟ୍ ବୈଠକରେ ସେମାନଙ୍କ ପ୍ରତି ସମ୍ମାନ ଜଣାଇ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମହାକାଶ ମିଶନ ଏକ୍ଜିୟମ୍ ଚାରିର ସଫଳ ଉତ୍କ୍ଷେପଣ ନେଇ ଏକ ପ୍ରସ୍ତାବ ମଧ୍ୟ କ୍ୟାବିନେଟ୍ରେ ଗୃହୀତ ହୋଇଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। କ୍ୟାବିନେଟ୍ ବୈଠକରେ ଭାରତ, ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାର ମହାକାଶଚାରୀଙ୍କୁ ନେଇ ଏକ୍ଜିୟମ୍ ଚାରିର ଯାତ୍ରାକୁ ସ୍ୱାଗତ କରାଯାଇଥିଲା। ଏକ୍ଜିୟମ୍ 4 ମିଶନ ମହାକାଶ ଯାନ ଆଜି ଭାରତୀୟ ସମୟ ଅପରାହ୍ନ 12:01 ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ମହାକାଶ ଯାନରେ ଭାରତ ପକ୍ଷରୁ ଯାତ୍ରା କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶରୁ ଏକ ବାର୍ତ୍ତା ଦେଇ କହିଛନ୍ତି, ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା। ସେ ଆହୁରି କହିଛନ୍ତି, ସେମାନେ 41 ବର୍ଷ ପରେ ପୁଣି ଥରେ ମହାକାଶକୁ ଫେରିଆସିଛନ୍ତି ଓ ପ୍ରତି ସେକେଣ୍ଡରେ 7.5 କିଲୋମିଟର ବେଗରେ ପୃଥିବୀ ଚାରିପଟରେ ଘୁରି ବୁଲୁଛନ୍ତି। ଶ୍ରୀ ଶୁକ୍ଳା କହିଛନ୍ତି, ଦେଶର ତ୍ରିରଙ୍ଗାକୁ ଗର୍ବର ସହିତ ସେ କାନ୍ଧରେ ରଖିଛନ୍ତି ଏବଂ ଏହାଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ଉପସ୍ଥିତି ଅନୁଭବ କରୁଛନ୍ତି। ଏହି ମିଶନ କେବଳ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା ନୁହେଁ, ଏହା ଭାରତର ମାନବ ମହାକାଶ କାର୍ଯ୍ୟକ୍ରମର ଅୟମାରମ୍ଭ। ଦେଶବାସୀଙ୍କୁ ଏହାର ଅଂଶ ହେବାକୁ ସେ ନିମନ୍ତ୍ରଣ କରିଛନ୍ତି। ଏଥିସହିତ ଜୟ ହିନ୍ଦ ଓ ଜୟ ଭାରତ ସ୍ଲୋଗାନ ଦେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
ନମସ୍କାର, 41 साल बाद हम वापस अंतरिक्ष में पहुंच गए हैं और कमाल की राइड थी। इस समय हम 7.5 किलोमीटर प्रति सेकंड की रफ्तार से पृथ्वी के चारों तरफ घूम रहे हैं और मेरे कंधे पे मेरे साथ मेरा तिरंगा है, जो मुझे बता रहा है कि नहीं हूं, मैं आप सबके साथ हूं। ये मेरी इंटरनेशनल स्पेस स्टेशन तक की जर्नी की शुरुआत नहीं है, ଭାରତ ହ୍ୟୁମାନ ସ୍ପେସ୍ ପ୍ରୋଗ୍ରାମ କି ଶୁରୁଆତ ହୈ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ବିଶ୍ୱରେ ଅର୍ଥନୈତିକ, ବାଣିଜ୍ୟିକ ଏବଂ ଭୂ ରାଜନୈତିକ ସ୍ଥିତିର ଅନିଶ୍ଚିତତା ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜୁନ୍ ବୁଲେଟିନ୍ରେ ଷ୍ଟେଟ୍ ଅଫ୍ ଇକୋନୋମି ଶୀର୍ଷକ ଅନୁଶୀଳନରେ ଏହା ପ୍ରକାଶ କରାଯାଇଛି। ବିଶ୍ୱରେ ଦେଖାଦେଇଥିବା ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ 2025 ମଇ ମାସରେ ଭାରତର ଶିଳ୍ପ ଏବଂ ସେବା କ୍ଷେତ୍ରରେ ଅର୍ଥନୈତିକ କାରବାର ବୃଦ୍ଧି ପାଇଛି ବୋଲି ଦର୍ଶାଯାଇଛି। 2024-25 ଆର୍ଥିକ ବର୍ଷରେ ବିଶ୍ୱର ବୃହତ୍ 4 ଅର୍ଥନୈତିକ ରାଷ୍ଟ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ଅର୍ଥନୀତି ସ୍ଥାନ ପାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ସମଗ୍ର ଦେଶରେ ଆଜି ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି। 1975 ମସିହା ଜୁନ୍ 25 ତାରିଖରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଉଛି। ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଏହି ଅବସରରେ ନୂଆଦିଲ୍ଲୀରେ ଦି ଏମର୍ଜେନ୍ସି ଡାଇରିଜ୍ ଇୟର୍ସ ଦ୍ୟାଟ୍ ଫାର୍ଷ୍ଟ ଏ ଲିଡର ନାମକ ଏକ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀକାଳୀନ ପରିସ୍ଥିତି ବିରୋଧୀ ସଂଗ୍ରାମ ଦିଗରେ ରହିଥିବା ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରାଯାଇଛି। ଗଣତନ୍ତ୍ରର ନୀତି ଏବଂ ନୈତିକତା ରକ୍ଷା କରିବା ପାଇଁ ଶ୍ରୀ ମୋଦି ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି। ଗଣତନ୍ତ୍ରର ସୁରକ୍ଷା ଏବଂ ଏହାକୁ ପ୍ରୋତ୍ସାହନ ଦେବା ଲାଗି ସେ ଆଜୀବନ କାର୍ଯ୍ୟ କରିଥିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପୁସ୍ତକରେ ତାଙ୍କର ଜରୁରୀକାଳୀନ ଯାତ୍ରା ଉପରେ ଆଲୋକପାତ କରାଯାଇଛି। ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ଯୁବ ପ୍ରଚାରକ ଥିଲେ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ଜରୁରୀକାଳୀନ ବିରୋଧୀ ଆନ୍ଦୋଳନ ତାଙ୍କୁ ଉଚିତ ଅଭିଜ୍ଞତା ପ୍ରଦାନ କରିଥିଲା ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ଲାଗି ଦୃଢ଼ ପ୍ରତିବଦ୍ଧତାକୁ ଏହି ପୁସ୍ତକରେ ଦୋହରାଯାଇଛି। ଜରୁରୀକାଳୀନ ପରିସ୍ଥିତିର କଳାଦିବସଗୁଡ଼ିକୁ ଶ୍ରୀ ମୋଦି ସ୍ମରଣ କରିବା ସହ ଏଥିରେ ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକ ସେମାନଙ୍କର ଅଭିଜ୍ଞତାକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାକୁ ଶ୍ରୀ ମୋଦି ସେମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହା 1975 ମସିହାରୁ 1977 ମସିହା ପର୍ଯ୍ୟନ୍ତ ଦେଶରେ ସୃଷ୍ଟି ହୋଇଥିବା ଲଜ୍ଜାଜନକ ପରିସ୍ଥିତି ସମ୍ପର୍କରେ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ୟାବିନେଟ୍ ବୈଠକରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର 50 ବର୍ଷ ପୂର୍ତ୍ତି ଅବସରରେ ଆଜି ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଦେଶରେ 1975 ମସିହା ଆଜିର ଦିନରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଭାରତୀୟ ଗଣତନ୍ତ୍ର ପାଇଁ ସବୁଠାରୁ କଳା ଦିବସ ଥିଲା ବୋଲି କହିଛନ୍ତି। ଏହାର ଆଉ କେବେ ବି ପୁନରାବୃତ୍ତି ନ ହେବା ଲାଗି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏହି ଅବସରରେ ମୁମ୍ବାଇ ରାଜଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ଗଣତନ୍ତ୍ରର ହତ୍ୟା ସ୍ୱରୂପ ବୋଲି କହିଛନ୍ତି। ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ କହିଛନ୍ତି ଆଜିର ଯୁବବର୍ଗ ନିଶ୍ଚିତ ରୂପେ ଭାରତର ଗଣତାନ୍ତ୍ରିକ ଇତିହାସର ଏହି କଳା ଅଧ୍ୟାୟ ସମ୍ପର୍କରେ ସଚେତନ ହେବା ଜରୁରୀ। ପଞ୍ଜାବ ରାଜଧାନୀ ଚଣ୍ଡୀଗଡ଼ଠାରେ ମଧ୍ୟ ରାଜ୍ୟସ୍ତରୀୟ ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ଦିବସ ପାଳିତ ହୋଇଥିବାର ଖବର ଆମର ହସ୍ତଗତ ହେବାରେ ଲାଗିଛି। ଆକାଶବାଣୀ ସମାଚାର ପକ୍ଷରୁ ମୁଁ ଆଦିତ୍ୟ ନାରାୟଣ ଦାସ।
ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା 27 ତାରିଖ ଶୁକ୍ରବାର ଦିନ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ହେବ। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅନବସରରେ 15 ଦିନ ରହଣି ପରେ ଆସନ୍ତାକାଲି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଆଜି ଅନବସରର ଶେଷ ଦିନ ରହିଥିବାବେଳେ ସନ୍ଧ୍ୟାରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ସକାଳ ଧୂପ ନୀତି ପରେ ପରମ୍ପରା ଅନୁସାରେ ତିନି ରଥକୁ ଆଜ୍ଞାମାଳ ବିଜେ କରାଯିବ। ଏହାପରେ ରଥଖଳାରୁ ରଥଗୁଡ଼ିକୁ ସିଂହଦ୍ୱାରକୁ ଅଣାଯିବ। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ପୁଲିସ୍ ପକ୍ଷରୁ ଟ୍ରାଫିକ୍ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ପୁରୀ ଅଞ୍ଚଳରେ 275 ଏଆଇ ଅନୁବନ୍ଧିତ ସିସିଟିଭି ବ୍ୟବସ୍ଥା କରାଯିବା ସହ 200 ପ୍ଲାଟୁନ୍ ପୁଲିସ୍ ଫୋର୍ସ, 8 କମ୍ପାନୀ ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ ଯବାନମାନଙ୍କୁ ମୁତୟନ କରାଯାଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପୁରୁଷ ହକି ଇଣ୍ଡିଆ ମାଷ୍ଟର୍ସ କପ୍ ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ମହାରାଷ୍ଟ୍ର ଓଡ଼ିଶାକୁ 4-1 ପରାସ୍ତ କରିଛି। ପୂର୍ବରୁ ତାମିଲନାଡୁ ଚଣ୍ଡୀଗଡ଼କୁ 3-0 ପରାସ୍ତ କରି ବିଜୟୀ ହୋଇଥିଲା। ଗତକାଲି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ପଞ୍ଜାବ ମହାରାଷ୍ଟ୍ରକୁ 13-0 ପରାସ୍ତ କରିଥିବାବେଳେ ହିମାଚଳ ପ୍ରଦେଶ ହରିୟାଣାକୁ 8-0 ପରାସ୍ତ କରିଥିଲା। ସେହିପରି ଓଡ଼ିଶା କେରଳକୁ 10-0 ପରାସ୍ତ କରି ବିଜୟୀ ହୋଇଥିଲା। କ୍ୟାବିନେଟ୍ରେ ଅନୁମୋଦିତ ହେଲା ଦ୍ୱିତୀୟ ପର୍ଯ୍ୟାୟ ପୁନେ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟ, ଗୃହୀତ ହେଲା ମହାକାଶ ମିଶନ ଏକ୍ଜିୟମ୍ 4ର ସଫଳ ଉତ୍କ୍ଷେପଣ ସଂକ୍ରାନ୍ତ ଏକ ପ୍ରସ୍ତାବ, ଭାରତର ଅର୍ଥନୈତିକ ସ୍ଥିତି ସ୍ଥିର ରହିଛି ବୋଲି ରିଜର୍ଭ ବ୍ୟାଙ୍କର ସୂଚନା, ଜରୁରୀକାଳୀନ ବିରୋଧୀ ଆନ୍ଦୋଳନ ସମସ୍ତଙ୍କୁ ଉଚିତ ଅଭିଜ୍ଞତା ପ୍ରଦାନ କରିଛି କହିଲେ ପ୍ରଧାନମନ୍ତ୍ରୀ, ଦ ଏମର୍ଜେନ୍ସି ଡାଇରିଜ୍ ଇୟର୍ସ ଦ୍ୟାଟ୍ ଫୋର୍ସଡ୍ ଏ ଲିଡର ପୁସ୍ତକ ଉନ୍ମୋଚନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଏବଂ ପୁରୁଷ ହକି ଇଣ୍ଡିଆ ମାଷ୍ଟର୍ସ କପ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶାକୁ ପରାସ୍ତ କଲା ମହାରାଷ୍ଟ୍ର। ସମ୍ବାଦ ଶେଷ ହେଲା।